ନମସ୍କାର, ମୁଁ ଗଙ୍ଗା କିନ୍ନର କହୁଥିଲି, ଓମକାର ବସ୍ତୀ କଳିଙ୍ଗ ଷ୍ଟୁଡିଓରୁ। ଆମର ଯୋଉ ଲାଟ୍ରିନ୍ ର ଅସୁବିଧା ହଉଛୁ, ଆମେ ପର୍ସନାଲ ଲାଟ୍ରିନ୍ ଦରକାର ଆମକୁ, ଲାଟ୍ରିନ୍ ଏଠି ନାହିଁ। ଆଉ ଅଳିଆ ଆସନା ଯୋଉ ଭଳିଆ ହଉଛି, ସେଟା ବି ପରିଷ୍କାର ପରିଚ୍ଛନ୍ନ ଏଠି ହଉନି। ବାହାରକୁ ଆମେ କୁଆଡେ ବୁଲିବାକୁ ଗଲେ କି ମାର୍କେଟିଂ ଗଲେ, ମାନେ ପୁରୁଷ ଆଉ ମହିଳାଙ୍କ ପାଇଁ ଲାଟ୍ରିନ୍ ର ସୁବିଧା ଅଛି, କୌଣସି କିନ୍ନର ମାନଙ୍କ ସୁବିଧା ନାହିଁ। ସେଥିପାଇଁ ଆମ ମାନଙ୍କୁ କୋଉଠି ସୁବିଧାର ଦରକାର ଆମକୁ, ସେତିକି ଆମେ ଅନୁରୋଧ କରୁଛୁ। ଏବଂ ନମସ୍କାର।